ॐ नमो भगवते वासुदेवाय। श्रीमद्भागवतम दशम स्कंद 64 अध्याय श्लोक 39। स्वदत्तां परदत्तां स्वदत्तां परदत्तां ब्रह्मभूतिं हरेच्चजः ब्रह्मभूतिं हरेच्चजः। षष्टिवर्ष सहस्राणि षष्टिवर्ष सहस्राणि विष्ठायां जायते कृमिः विष्ठायां जायते कृमिः। स्वदत्तां परदत्तां ब्रह्मभूतिं हरेच्चजः षष्टिवर्ष सहस्राणि विष्ठायां जायते कृमिः। स्वदत्तां परदत्तां ब्रह्मभूतिं हरेच्चजः षष्टिवर्ष सहस्राणि विष्ठायां जायते कृमिः। स्वदत्तां परदत्तां ब्रह्मभूतिं हरेच्चजः षष्टिवर्ष सहस्राणि विष्ठायां जायते कृमिः। विष्ठायां जायते कृमिः। स्वदत्तां परदत्तां ब्रह्मभूतिं हरेच्चजः षष्टिवर्ष सहस्राणि विष्ठायां जायते कृमिः। श्लोकानुवाद। निजर उपहार देवु हेउ बा अथवा अन्य कहार उपहार हेउ जेऊ व्यक्ति कौनसी ब्राह्मणर धन संपत्ति अपहरण करे से विष्ठा मध्यरे कृमि रूपरे 60,000 वर्ष जन्म नहीं था। आय कृष्ण अवस्त व्यक्त सजन बंद मातृवृंद आपण को अमर भागवत कथा को स्वागत जना जाऊँ। तेणु आम गत शनिवार जोटी कथा को विश्राम देते से आम कथा आरंभ करवा। गत शनिवार आम ये 38 दुईट श्लोक पाठ करते कि भाव में सुखदेव गोस्वामी परीक्षित महाराज कहते ये गृहती जावत पांसून क्रंदताम अश्रुबिंदव विप्राणा हृतवृत्तीना बदान्यान कुटुंबीना। किभली भाव में जो मैंने यही भाव ब्राह्मण मान संपत्ति हरण करती एवं से ब्राह्मण संपत्ति हरण कर ब्राह्मण जन क्रंदन करती ତାଙ୍କର ଅଶ୍ରୁବିନ୍ଦୁ ପଡ଼ିକିରି ଯେତିକି ଭୂମି ଓଦା ହୋଇଯାଏ ସେତିକି ବର୍ଷ ସେତିକି ଅବ୍ଦ ସେତିକି ବର୍ଷ ସେମାନେ କୁମ୍ଭୀପାକ ନର୍କରେ ପାକ ହୁଅନ୍ତି। ବ୍ରହ୍ମାଦାୟ ପାହାରିଣ ବ୍ରହ୍ମର ଯେଉଁ ରହିଛି ତାଙ୍କର ସମ୍ପତ୍ତି ରହିଛି ଯିଏ ଅପହରଣ କରନ୍ତି ତାଙ୍କୁ ଏଇଭଳି ଭାବରେ ଭୋଗିବାକୁ ନର୍କ ଭୋଗିବାକୁ ପଡ଼େ କୁମ୍ଭୀପାକ ନର୍କ। ତେଣୁ ଏଇଠି ଯେ ତାଙ୍କର ଯାତନା ଶେଷ ହୋଇଗଲା ତାହା ନୁହଁ, ତା ଏଇ ଶ୍ଳୋକରେ ବର୍ତ୍ତମାନ କହୁଛନ୍ତି ସ୍ୱଦତ୍ତାଂ ପରଦତ୍ତାଂ ବା ଯେଉଁ ବ୍ରାହ୍ମଣଙ୍କୁ ସେ ନିଜେ ଦେଇଥାନ୍ତୁ ମଧ୍ୟ ବା ଅନ୍ୟମାନେ ଦେଇଥାନ୍ତୁ ସ୍ୱଦତ୍ତାଂ ବା ପରଦତ୍ତାଂ ବା ବ୍ରହ୍ମଭୂତିଂ ହରେ ଚଜ ବ୍ରହ୍ମ ବ୍ରାହ୍ମଣଙ୍କର ଯେଉଁ ବୃତ୍ତି ଯେଉଁଥିରୁ ସେ ତାଙ୍କର କିଛି ଧନ ରୋଜଗାର କରନ୍ତି, ଏଇ ତାଙ୍କର ବୃତ୍ତିକୁ ଯେଉଁମାନେ ହରଣ କରନ୍ତି, ହରେଚ୍ଚଜ ଷଷ୍ଠୀ ବର୍ଷ ସହସ୍ରାଣି 60,000 ବର୍ଷ ପର୍ଯ୍ୟନ୍ତ ସେମାନେ ବିଷ୍ଠାୟାଂ ଜାୟତି କୃମି, ବିଷ୍ଠାର କୃମି ହିସାବରେ ସେ ଜନ୍ମ ନିଅନ୍ତି। 60,000 ବର୍ଷ ଏତିକି ବର୍ଷ ସେ ବିଷ୍ଠାର କୃମି ହୋଇକି ରୁହନ୍ତି। ତେଣୁ ଏହିଭଳି ଭାବରେ ବ୍ରହ୍ମ ସମ୍ପତ୍ତି ହରଣ କଲେ ଗୋଟିଏ ପରେ ଗୋଟିଏ କିଭଳି ଭାବରେ ଆମକୁ ଯାତନା ଭୋଗିବାକୁ ପଡ଼ିବ ଭଗବାନ ସେଇଟାକୁ କହୁଛନ୍ତି। ଭଗବାନ ସବୁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ଭଗବାନଙ୍କ ଇଚ୍ଛାରେ ହିଁ ସବୁ ହେଉଛି। ଭଗବାନ କେଉଁ ପାପର କେଉଁଭଳି ଭାବେ ଦଣ୍ଡ ରହିଛି, ଦଣ୍ଡ ବିଧାନ କରାଯିବ, ସବୁ ଭଗବାନ ବ୍ୟବସ୍ଥା କରିଛନ୍ତି। ତେଣୁ ଭଗବତ ଗୀତାରେ ଭଗବାନ କହିଲେ ଯେ କ'ଣ ଦଣ୍ଡ ଦଣ୍ଡ ଧରମ କ'ଣ ରହିଛି ସେ ସବୁଟି ଦଣ୍ଡଧାରୀମାନଙ୍କ ଭିତରେ ମୋ ଯମ ସଂଯମ ତାମ ହମ ଯମ କହିଲେ ଯମରାଜ, ଯମରାଜ ଜୀବନରେ ଜଣେ ଧର୍ମରାଜ, ଧର୍ମରାଜ ସେ ଯମରାଜ ତାଙ୍କର କାର୍ଯ୍ୟ ହେଉଛି ସେ ଏଇଭଳି ଭାବରେ ଯେଉଁ ଜୀବମାନେ ଯେଉଁ କାର୍ଯ୍ୟ କରୁଛନ୍ତି ପାପ କାର୍ଯ୍ୟ ପୁଣ୍ୟ କାର୍ଯ୍ୟ ତା'ର ସବୁ ସେ ସବୁ ଫଳ ଦେବେ। ଯେମିତି ଆମର ବିଚାରପତି ରହିଛନ୍ତି କ'ଣ ବିଚାରାଳୟରେ କୋର୍ଟମାନଙ୍କରେ ସବୁ ବିଚାରପତି ରହିଛନ୍ତି, ଜଜ୍ ସବୁ ରହିଛନ୍ତି, ସେମାନେ ତାଙ୍କର ଜଜ୍ମେଣ୍ଟ ଦିଅନ୍ତି, ତାଙ୍କ ବିଚାର ପ୍ରଦାନ କରନ୍ତି। ଗୋଟେ ତାଙ୍କ ପାଖରୁ ଗୋଟେ କେସ୍ ଆସିଲା, ସେ କେସ୍ରେ କ'ଣ ତାଙ୍କର ପ୍ରକୃତରେ କିଏ ଦୁଇ ଜଣ ପକ୍ଷ ଥାଆନ୍ତି, ଜଣେ ଯିଏକି ଅଭିଯୁକ୍ତ ଏବଂ ଯାହା ବିରୁଦ୍ଧରେ ସବୁ କାର୍ଯ୍ୟାନୁଷ୍ଠାନ କରାଯାଇଛି, ଯାହା ବିରୁଦ୍ଧରେ ସେ କାର୍ଯ୍ୟ କରିଛନ୍ତି, ଏଇଭଳି ଭାବରେ ଦୁଇ ଜଣ ବ୍ୟକ୍ତି କୋର୍ଟର ଆଶ୍ରୟ ନିଅନ୍ତି, ବିଚାର ପ୍ରାପ୍ତ ହେବା ପାଇଁ କୋର୍ଟର ଆଶ୍ରୟ ନିଅନ୍ତି। ମାନେ ଜଣେ ଜଣଙ୍କର ଧନ ହରଣ କରିନେଲା, ତେଣୁ ଯାହାର ଧନ ହରଣ ହୋଇଯାଇଛି ସିଏ କୋର୍ଟର ଆଶ୍ରୟ ନେଉଛନ୍ତି ଯେ ମୋର ଏ ବ୍ୟକ୍ତି ମୋର ଧନକୁ ହରଣ କରିଛନ୍ତି। ତେଣୁ ଏଇଟା ବିଚାର ହେବ, ବିଚାର ହୋଇକରି ସବୁ ତାଙ୍କର ସବୁ ଓକିଲମାନେ ସବୁ ଲଢ଼ିବେ ତାଙ୍କ ପାଇଁ, ସେମାନେ ନିଜେ କିଛି କହିପାରିବେ ନାହିଁ କାରଣ ସେଇଟା ତାଙ୍କର କଥାକୁ ଗ୍ରହଣୀୟ କରାଯିବ ନାହିଁ। ତେଣୁ ତାଙ୍କର ଓକିଲ ଆସିକରି ସେଇଟାକୁ ତାଙ୍କ ପାଇଁ କେସ୍ ଲଢ଼ିବେ। ଆମେ ପିଲାଦିନେ ପଢ଼ୁଥିଲୁ ଯେ କ'ଣ ମଧୁ ବାରିଷ୍ଟର ଜଣେ ଥିଲେ, ମଧୁ ବାରିଷ୍ଟର ସିଏ ଇଂଲଣ୍ଡରୁ ଲଣ୍ଡନରୁ ପଢ଼ିକରି ଆସିଥିଲେ, ମଧୁବାବୁ ଇଂଲଣ୍ଡରୁ ପଢ଼ିକରି ଆସିଥିଲେ ବାରିଷ୍ଟର ବା ସେ ସବୁ ଓକିଲ ହୋଇଥିଲେ ମଧୁ ବାରିଷ୍ଟର। ତାଙ୍କ ବିଷୟରେ କୁହାଯାଏ ଯେ ସିଏ କଲିକତାରେ ଥିଲେ, ଏଇ ଯେଉଁ ସେ ସବୁ ଓକିଲାତି କରୁଥିଲେ, ଓକିଲାତି କରୁଥିଲା ବେଳେ ସେ ସମୟରେ କାଲକାଟାରେ ୱେଷ୍ଟ ବେଙ୍ଗଲରେ ସବୁ ଜମି ବିକ୍ରି ହେଉଥିଲା, ଜମି ବିକ୍ରି ଯେଉଁ ହେଉଥିଲା ଜମି ଖାଲି ଜମି ଉପରେ ଯେଉଁ ରହିଛି ଆକାଶ ରହିଛି ସେଇଟାକୁ ମଧ୍ୟ ବିକ୍ରି ହେଉଥିଲା। ଜଣେ ଜମି ଗୋଟେ କିଣିଲା ମାନେ ଯେ ମୂଳ ଜମି କିଣିବ ଯେ ତାହାର ସେ ଜମିରୁ ଉପରକୁ 10 ଫୁଟ ବା 12 ଫୁଟ ପର୍ଯ୍ୟନ୍ତ ତାକୁ ଦିଆଯିବ, ସେ ତାର ପଇସା ଦେବ ସିଏ କିଣିବ ସିଏ, ତାପରେ 12 ଫୁଟରୁ ଆଉ 12 ଫୁଟ 24 ଫୁଟ ପର୍ଯ୍ୟନ୍ତ ସିଏ ଆଉ ଜଣେ କିଣିବ, 24 ଫୁଟରୁ 36 ଫୁଟ ଜଣେ ଆଉ ଜଣେ କିଣିବ, ଏଇଭଳି ଭାବେ ବିକ୍ରି ହେଉଥିଲା। ତେଣୁ ଇଏ ମଧୁବାରିଷ୍ଟର ଇଏ ତାଙ୍କର ଓକିଲ ବୁଦ୍ଧି ରହିଛି। ତେଣୁ ସିଏ କ'ଣ କଲେ, ସିଏ ଯେଉଁ ଜାଗା କିଣିଲେ ସିଏ ଯେଉଁ ଘର କଲେ 12 ଫୁଟ ଯାକ ତାଙ୍କୁ ଦିଆଯାଇଛି, ସେ 12 ଫୁଟ ଘର ନ କରିକିରି 10 ଫୁଟ ଛାଡ଼ିଦେଲେ, 10 ଫୁଟ ଛାତ ପକାଇଦେଲେ। ତେଣୁ ଆଉ ଜଣେ ଯେତେବେଳେ ଦ୍ୱିତୀୟ ବ୍ୟକ୍ତି ଜଣକ ତା ବାରରୁ ଯିଏ ନେଇଛି 24 ପର୍ଯ୍ୟନ୍ତ ସିଏ ଯେତେବେଳେ ଘର କରିବାକୁ ପହଁଞ୍ଚିଲା ସେ ମନା କରିଦେ, ନା ତୁମେ ମୋର 12 ଫୁଟ ମୁଁ କରିନାହିଁ, 10 ଫୁଟରେ ତୁମେ କେମିତି ମୋର ଉପରକୁ ଘର କେବେ କରିବ। ତେଣୁ ଏସବୁ ବିକ୍ରି ହେବା ବନ୍ଦ ହୋଇଗଲା, ଏଇଭଳିଆ କଥା ରହିଛି, ମଧୁ ବାରିଷ୍ଟର ବୋଲାଇବ। ଏଇଭଳି ଭାବରେ ଆମେ ପିଲାଦିନେ ପଢ଼ୁଥିଲୁ ତାଙ୍କ ବିଷୟରେ। ଏଇଭଳି ଭାବରେ ଓକିଲମାନେ କଳାକୁ ଧଳା, ଧଳାକୁ କଳା କରୁଛନ୍ତି, ବିଚାର ବିଚାରପତି ଯିଏ ରହିବେ ଆମର ଯେଉଁ ରହିଛନ୍ତି ମହାତ୍ମା ଗାନ୍ଧୀ, ମୋହନଦାସ କରମଚାନ୍ଦ ଗାନ୍ଧୀ, ସିଏ ସାଉଥ ଆଫ୍ରିକାରେ ଓକିଲାତି କରୁଥିଲେ, ସାଉଥ ଆଫ୍ରିକାରେ ଓକିଲାତି କରୁଥିଲେ, ତେଣୁ ସେ ମିଛ ଓକିଲାତି କରୁନଥିଲେ, ଯେ ପ୍ରକୃତରେ ସତ୍ୟର ସେ ଆଶ୍ରୟ ନେଇକରି ଓକିଲାତି କରୁଥିଲେ। କିନ୍ତୁ ଆଜିକାଲିର ଯେଉଁମାନେ ଓକିଲମାନେ ଏ କେବଳ ମିଛର ଆଶ୍ରୟ ନେଇକି କହୁଛନ୍ତି, ଏବଂ ସେମାନେ ଯେତେବେଳେ ଯାଇକରି କୋର୍ଟରେ ସବୁ ଶପଥ କରୁଛନ୍ତି ସେ କହୁଛନ୍ତି ଗୀତା ଉପରେ ହାତ ରଖି କହୁଛନ୍ତି ଯେ ମୁଁ ଯାହା କହିବି ସତ କହିବି, ସତ ଛଡ଼ା ଆଉ କିଛି କହିବି ନାହିଁ। କିନ୍ତୁ ପ୍ରକୃତରେ ସେ ଯାହା କହିବେ ମିଛ ହିଁ କହିବେ, ମିଛ ଛଡ଼ା ଆଉ କିଛି କହିବେ ନାହିଁ। ଏହିଭଳି ଭାବରେ ବର୍ତ୍ତମାନର ନ୍ୟାୟ ବ୍ୟବସ୍ଥା ଏହିଭଳି ଭାବରେ କଳିଯୁଗରେ ଦୁର୍ବଳ ହୋଇଯିବ। ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ନ୍ୟାୟ ଦୌର୍ବଲ୍ୟମ, ନ୍ୟାୟ ଦୁର୍ବଳ ହୋଇଯିବ। ଯେଉଁମାନଙ୍କ ପାଖରେ ଧନ ଅଛି ସେମାନେ ଏଇ ଅନ୍ୟାୟଟାକୁ ନ୍ୟାୟ ବୋଲି ସେମାନେ ପ୍ରତିପାଦିତ କରିବେ। ଓକିଲ ମଧ୍ୟ ତାଙ୍କର ଓକିଲ କଥା ଛାଡ଼ନ୍ତୁ, ଯେ ଜଜ୍ ଯେ ହେବେ, ଯେ ବିଚାରପତି ହେବେ, ସେ ମଧ୍ୟ ଲାଞ୍ଚ ନେଇକି ବିଚାର ଦେବେ, ଲାଞ୍ଚ ନେଇକି ବିଚାର ଦେବେ, ଏଇଟା ଆମେ କହୁନାହୁଁ। ଏଇଟା ଭାଗବତରେ କୁହାଯାଇଛି। ଆମେ ଯଦି ଜଣେ ବିଚାରପତିଙ୍କ ବିରୁଦ୍ଧରେ ଯଦି କଥା କିଛି କହିବା ତାହେଲେ ଆମକୁ ସେମାନେ ଇଏ ଦେବେ, କରିଦେବେ, ସେମାନେ ଦଣ୍ଡ ପ୍ରଦାନ କରିବେ। ଇଏ ହେଉଛି ତାଙ୍କ ବିରୁଦ୍ଧରେ ଏ ଯେଉଁ କୁହାଗଲା, ଏଇଟା ତା ପାଇଁ ସେମାନେ ଦଣ୍ଡବିଧାନ କରିବେ, ତାଙ୍କର ଶକ୍ତି ରହିଛି। କିନ୍ତୁ ଶାସ୍ତ୍ର ବିରୁଦ୍ଧରେ କ'ଣ ଦଣ୍ଡବିଧାନ କରିବେ? ସେମାନେ ତ ନିଜେ ଏଇଭଳି ଭାବରେ ରହିଛନ୍ତି, ନିଜେ ଲାଞ୍ଚ ନେଇକରି ବିଚାର ଦେଉଛନ୍ତି, ସେମାନେ କ'ଣ ଦଣ୍ଡବିଧାନ କରିବେ? କଳିଯୁଗରେ ଏହିଭଳି ଭାବରେ ଅବସ୍ଥା ହେବ, ନ୍ୟାୟ ଦୌର୍ବଲ୍ୟମ, କଳିଯୁଗରେ ନ୍ୟାୟଟା ଦୁର୍ବଳ ହୋଇଯିବ। ଯେଉଁମାନଙ୍କ ପାଖରେ ଧନ ଅଛି ସେମାନେ ଗୋଟିଏ ଲୋକକୁ ମାରିଥିଲେ ମଧ୍ୟ ସେ ଖଲାସ ହୋଇଯିବେ, ଯେ ଲୋକ ମାରି ନାହିଁ ଏଇଭଳି ଭାବରେ ସବୁ ଖଲାସ ହୋଇଯିବେ। ତେଣୁ ଏହି ପରିପ୍ରେକ୍ଷୀରେ ଆମ ଗୋଟେ କଥା ରହିଛି, ପ୍ରଭୁପାଦ ମହାରାଜ କହନ୍ତି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ମାରିଦେଇଥିଲେ, ମାରିଦେଇଥିଲେ ଯେତେବେଳେ ସେ କେସ୍ ଚାଲିଲା, କେସ୍ ଯେତେବେଳେ ହେଲା, ଯିଏ ଯେଉଁ ବ୍ୟକ୍ତିଙ୍କ ବିରୁଦ୍ଧରେ ସବୁ ମକଦ୍ଦମା ଆସିଲା ଯେ ସେ ବ୍ୟକ୍ତି ଅନ୍ୟ ଜଣଙ୍କୁ ମାରିଦେଇଛନ୍ତି ବୋଲି, ସେ ବ୍ୟକ୍ତିଙ୍କର ଓକିଲ କହିଲେ ମାଇ ଲର୍ଡ଼, ଇଏ ତାଙ୍କର ମୁଣ୍ଡ କାମ କରୁନାହିଁ, ମୁଣ୍ଡ କାମ କରୁନାହିଁ, ପାଗଳ ସିଏ, ତେଣୁ ସିଏ ତାଙ୍କୁ ମାରିଦେଲେ। ପାଗଳ ଅବସ୍ଥାରେ ମାରିଲେ ତାଙ୍କ ପାଇଁ କ'ଣ ଦଣ୍ଡବିଧାନ କରାଯିବ? ତେଣୁ ସେ ପାଗଳ କି ନୁହଁ ଏଇ କଥା ଜାଣିବା ପାଇଁ ସବୁ ଡାକ୍ତରମାନଙ୍କୁ ଡକାଗଲା। ଡାକ୍ତର ଜଣେ ଆସିକରି ସେ କହିବ ଯେ ପ୍ରକୃତିରେ ପାଗଳ ନା ପ୍ରକୃତି ନାହିଁ, ପ୍ରକୃତିରେ ପାଗଳ ନୁହଁ, ଡାକ୍ତର କହିବ। ତେଣୁ ଡାକ୍ତରଙ୍କୁ ଯେତେ ଡକାଗଲା ସେ ଡାକ୍ତର ତାଙ୍କର ପ୍ରମାଣ ଦେବେ ଯେ ସିଏ କହିଲେ ମାଇ ଲର୍ଡ଼, ଇନ୍ ଦିସ୍ ୱାର୍ଲଡ଼ ଏଇ ଭୌତିକ ଜଗତରେ ସମସ୍ତେ ପାଗଳ, କିଏ ଅଳ୍ପ ପାଗଳ କିଏ ବହୁତ ପାଗଳ, ଏଇଭଳି ଭାବରେ କହିଲେ। ପ୍ରକୃତିରେ ସମସ୍ତେ ଏ ଭୌତିକ ଜଗତରେ ପାଗଳ ଅବସ୍ଥାରେ ରହିଛନ୍ତି। ଏ କଥା ଭଗବାନ ଋଷଭଦେବ ତାଙ୍କର ପୁତ୍ରମାନଙ୍କୁ, ଶହେ ପୁତ୍ର ରହିଛନ୍ତି, ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏ କଥାଟି କହିଛନ୍ତି। ଆମେ ଗତିକାଲି କି ସମଗ୍ର ଭାଗବତଙ୍କୁ ସଂକ୍ଷେପରେ କହିଦେଲେ, ଋଷଭଦେବଙ୍କ କଥା ମଧ୍ୟ କହିଥିଲେ। ତେଣୁ ସେଇଠି ସେ କହୁଛନ୍ତି, ଋଷଭଦେବ କହୁଛନ୍ତି, ନୂନଂ ପ୍ରମତ୍ତ କୁରୁତେ ବି କର୍ମ ଯଦି ଇନ୍ଦ୍ରିୟ ପ୍ରୀତ ଆପୃଣୋତି ନ ସାଧୁ ମନି ଯତ ଆତ୍ମନୋୟମ ଅସନ୍ନପି କ୍ଲେଶ ଦାସ ଦେହ। ଇଏ କହୁଛନ୍ତି ନୂନଂ ନିଶ୍ଚିନ୍ତ ଭାବରେ, ନୂନଂ କହିଲେ ନିଶ୍ଚିନ୍ତ ଭାବରେ, ଭୌତିକ ଜଗତରେ ପ୍ରାୟ ଅଧିକାଂଶ ପାଗଳ ଅବସ୍ଥାରେ ପ୍ରମତ୍ତ, ମତକୁ କୁହାଯାଏ ପାଗଳ, ପ୍ରମତ୍ତ କହିଲେ ବିଶେଷ ପାଗଳ ପ୍ରମତ୍ତ, ତେଣୁ ସମସ୍ତେ ପ୍ରାୟ ପାଗଳ ଅବସ୍ଥାରେ ରହିଛେ। ନୂନଂ ପ୍ରମତ୍ତ କୁରୁତେ ବିକର୍ମ, ସେଇଥିପାଇଁ ସେମାନେ ବିକର୍ମ କରୁଛନ୍ତି। ଇଏ ଯେଉଁ ବ୍ରହ୍ମ ସମ୍ପତ୍ତି ହରଣ କରିବା ଏ ଗୋଟେ ବିକର୍ମ, ଏ ଭଗବାନ ଯେଉଁ କହୁଛନ୍ତି ଏ ଶାସ୍ତ୍ରରେ ସେଇଟା ଅନୁମୋଦନ କରାଯାଇଛି, ଭଗବାନ ଯାହା କହନ୍ତି ସେଇଟା ଶାସ୍ତ୍ର, ଭଗବାନ ବିଶ୍ୱାସରୁ ବେଦ ଜାତ ହେଇଛନ୍ତି। ତେଣୁ ଇଏ ଯେଉଁ ଜଣର ସମ୍ପତ୍ତି ହରଣ କରିବା ଇଏ ଗୋଟେ ନିଷିଦ୍ଧ କରାଯାଏ, ଏଇଟା କରିବା କଥା ନୁହଁ, ପର ସମ୍ପତ୍ତି ହରଣ କରିବାଟା ଏଇଟା ଠିକ୍ ନୁହଁ। ଆମର ଚାଣକ୍ୟ ପଣ୍ଡିତ କହିଛନ୍ତି, ଗୋଟେ କଥା କହିଛନ୍ତି, ପ୍ରକୃତ କିଏ ପଣ୍ଡିତ, ପ୍ରକୃତ ପଣ୍ଡିତ କିଏ, ନା ପ୍ରକୃତ ପଣ୍ଡିତ ହେଉଛନ୍ତି କିଏ, ନା ଯିଏ କ'ଣ ନା ତାଙ୍କର ଯେଉଁ ରହିଛି ଅନ୍ୟର ଧନକୁ ସେ ଆଖି ପକେଇବେ ନାହିଁ। ଚାଣକ୍ୟ ପଣ୍ଡିତଙ୍କର ଏଭଳି ନୀତି, ଏଇ ନୀତି ବାକ୍ୟ, ଏଇଟା ନୀତି ବାକ୍ୟରୁ ଉର୍ଦ୍ଧ୍ୱରେ ଶାସ୍ତ୍ର ବାକ୍ୟ ବା ଧର୍ମ ଧର୍ମ ନୀତି ମଧ୍ୟ ଗୋଟେ ଧର୍ମ, ଆ ଉପରେ ହେଉଛି ଭଗବତ ସମ୍ବନ୍ଧୀୟ କଥା, ତା ଉପରେ ସେଇଟା ପ୍ରଭୁପାଦ ମହାରାଜ ତାଙ୍କର ଯେତେବେଳେ ଲେକ୍ଚର ସବୁ ଦିଅନ୍ତି ଅଧିକାଂଶ ସମୟରେ ଏ ଚାଣକ୍ୟ ମୁନିଙ୍କର ଚାଣକ୍ୟଙ୍କର ନୀତିବ୍ୟାକୁ କୋଟ୍ କରନ୍ତି। ତେଣୁ ସେଇଠି ପଣ୍ଡିତ କିଏ ଚାଣକ୍ୟ ମୁନି କହି ଚାଣକ୍ୟ ପଣ୍ଡିତ କହିଛନ୍ତି ପଣ୍ଡିତ କିଏ ନା ଯେଉଁମାନେ ପରଧନକୁ ଲୋଷ୍ଟ୍ରବତ ପରଧନଟାକୁ ଲୋଷ୍ଟ୍ର ମାନେ ଟେକାପତ୍ର ଭଳିଆ ତା'ର କୌଣସି ତା'ର ତାଙ୍କ ପ୍ରତି କୌଣସି ଏତେ ନଥାଏ ଆକର୍ଷଣ ନଥାଏ ପରଧନଟାକୁ ଲୋଷ୍ଟ୍ରବତ ତେଣୁ ସେହିଭଳି ଭାବରେ କ'ଣ ପରଧନଟାକୁ ଲୋଷ୍ଟ୍ରବତ ଭଳି ଦେଖିବେ ଏବଂ ସେହିଭଳି ଭାବରେ ଅନ୍ୟମାନଙ୍କର ପତ୍ନୀଙ୍କୁ ମା ଭଳି ଗ୍ରହଣ କରିବେ ମାତୃବତ ପରଦାରେଷୁ ଲୋଷ୍ଟ୍ରବତ ପର ଦ୍ରବ୍ୟେଷୁ ଅନ୍ୟର ଦ୍ରବ୍ୟ ଅନ୍ୟର ଧନକୁ ଲୋଷ୍ଟ ଟେକାପଥର ଭଳି ତା ପ୍ରତି କୌଣସି ଆକର୍ଷଣ ତା'ର ରହିବ ନାହିଁ ଅନ୍ୟ ଜଣଙ୍କର ସ୍ତ୍ରୀଙ୍କୁ ମା ଭଳି ଦେଖିବେ ମାତୃବତ ପରଦାରେଷୁ ଏବଂ ଆତ୍ମବତ୍ ସର୍ବଭୂତେଷୁ ଆମେ ନିଜର ଯେଉଁଭଳି ଭାବରେ ଶରୀରର ଚାହୁଁଛେ ସୁରକ୍ଷା ପ୍ରାପ୍ତ ହେବା ପାଇଁ ଚାହୁଁଛେ ସେହିଭଳି ଭାବରେ ଅନ୍ୟର ମଧ୍ୟ ଶରୀର ମଧ୍ୟ ତା'ର ମଧ୍ୟ ସେହିଭଳି ତା'ର ଆବଶ୍ୟକତା ରହିଛି ସେଇଟା ଚିନ୍ତା କରିବେ ଆତ୍ମବତ୍ ସର୍ବଭୂତେଷୁ ଆମେ ନିଜେ ଯେଉଁଭଳି ଭାବରେ ବ୍ୟବହାର କରୁଛେ ଆମେ ନିଜେ ଚାହୁଁଛେ ଏଇଭଳି ଭାବରେ ଆମେ ଆନନ୍ଦରେ ରହିବା ସେମିତି ଅନ୍ୟକୁ ମଧ୍ୟ ସେହିଭଳି ଭାବରେ ତା'ର ଦୁଃଖ ପ୍ରଦାନ କରିବା ନାହିଁ ଇଏ ହେଉଛି ଆତ୍ମବତ୍ ସର୍ବଭୂତେଷୁ ଏଇଟାକୁ ଯିଏ ଏଇଭଳି ଭାବରେ ଯିଏ ଜୀବନଯାପନ କରନ୍ତି ଯାହା ପଶ୍ୟତି ସେ ପଣ୍ଡିତ ଯିଏ ଏଇଭଳି ଭାବେ ଦେଖନ୍ତି ସିଏ ହେଉଛନ୍ତି ପଣ୍ଡିତ ସେ ହେଉଛନ୍ତି ବୁଦ୍ଧିମାନ ବ୍ୟକ୍ତି ପଣ୍ଡିତ ଇଏ ହେଉଛି ନୀତିବାକ୍ୟ କିନ୍ତୁ ଭଗବାନ ଗୋଟେ ପଣ୍ଡିତର ସଂଜ୍ଞା ଦେଲେ ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ ପଣ୍ଡିତର ସଂଜ୍ଞା ଦେଉଛନ୍ତି କିଏ ନା କିଏ ସିଏ ହେଉଛନ୍ତି ପଣ୍ଡିତ କିଏ ଭଗବାନ କହୁଛନ୍ତି ଯେ ବିଦ୍ୟା ବିନୟ ସମ୍ପନ୍ନି ଯିଏ ଏଇ ଆଧ୍ୟାତ୍ମ ବିଦ୍ୟା ପ୍ରାପ୍ତ ହୋଇଛନ୍ତି ସେମାନେ ବିନୟତା ପ୍ରାପ୍ତ ହେବେ ବିଦ୍ୟା ବିନୟ ସମ୍ପନ୍ନି ସେମାନେ ବ୍ରାହ୍ମଣେ ବିଦ୍ୟା ବିନୟ ସମ୍ପନ୍ନି ତାପରେ ବ୍ରାହ୍ମଣେ ଗଭୀ ହସ୍ତିନୀ ବ୍ରାହ୍ମଣ ହଉ ବା ଗାଭୀ ହଉ ବା ହାତୀ ହଉ ଏବଂ ସୁନି ଚାହିଁବ ସୁପାକେଚ ସୁନି କହିଲେ ସୁହ କହିଲେ କୁକୁର କୁକୁର ବୋଲି ଚଣ୍ଡାଳକୁ ସୁନି ବୋଲି କୁହାଯାଉଛି ସୁନି ଚାହିଁବ ସୋପା କେଚ ନା ସୁନି କହିଲେ ଚଣ୍ଡାଳ ଓ ସୋପା କହିଲେ ଯେ କୁକୁର ଭୋଜି ଚଣ୍ଡାଳ କୁକୁର ଭୋଜି ଯେ କୁକୁର ଭୋଜନ କରନ୍ତି ଏମାନଙ୍କୁ ପଣ୍ଡିତା ସମଦର୍ଶନ ସେମାନେ ସମାନ ଭାବରେ ଦର୍ଶନ କରିବେ ପଣ୍ଡିତା ସମଦର୍ଶନ କହିଲେ କିଭଳି ଭାବରେ ସମଦର୍ଶନ କରିବେ ନା ଆତ୍ମା ଯେଉଁ ଆତ୍ମା ବ୍ରାହ୍ମଣର ହୃଦୟରେ ରହିଛି ସେଇ ଆତ୍ମା ଗୋଟେ କୁକୁରର ହୃଦୟରେ ରହିଛି ସେ ଆତ୍ମା ଗୋଟେ ଚଣ୍ଡାଳ ହୃଦୟ ରହିଛି ସେ ଆତ୍ମାକୁ ଦର୍ଶନ କରିବେ ସେମାନେ ଶରୀରକୁ ଦର୍ଶନ କରିବେ ନାହିଁ ଏମାନେ ହେଉଛନ୍ତି ପଣ୍ଡିତ ପ୍ରକୃତିର ବୁଦ୍ଧିମାନ ବ୍ୟକ୍ତି ଏ ନୀତିବାକ୍ୟଠାରୁ ଏ ବାକ୍ୟ ଆହୁରି ଉନ୍ନତ ସ୍ତରର କଥା ଏ ଆତ୍ମା ସ୍ତରର କଥା ସେ ଶରୀର ସ୍ତରର କଥା ସେ କହୁଛନ୍ତି ନୀତିବାକ୍ୟ କହୁଛନ୍ତି ତେଣୁ ଏହିଭଳି ଭାବରେ ଅନ୍ୟର ଯେଉଁ ଧନ ରହିଛି ସେ ଧନକୁ ଏଇଠି କହୁଛନ୍ତି ବିକର୍ମ ଅନ୍ୟର ଧନକୁ ହରଣ କରିବା ଏ ଗୋଟେ ବିକର୍ମ ଏଇଟା ନିଷିଦ୍ଧ କରାଯାଇଛି ଏଇଟା ସାଧାରଣ ଭାବରେ ଆମେ ଚିନ୍ତା କରିବା ଆମେ ଚାହିଁବାନି ଆମର ଧନକୁ ଅନ୍ୟ ଜଣେ ନେଇଯାଆନ୍ତୁ ଆମେ ଚାହିଁବା ଆମର ଧନଟାକୁ ସୁରକ୍ଷିତ ରହୁ ସେହିଭଳି ଭାବରେ ଆମର ଅନ୍ୟ ଧନକୁ ମଧ୍ୟ ତା ଲୋଲୁପ ଦୃଷ୍ଟିରେ ଦେଖିବା ନାହିଁ ହରଣ କରିବା ପାଇଁ ଚାହିଁବା ନାହିଁ ଏଇଟା ହେଉଛି ଆତ୍ମବତ୍ ସର୍ବଭୂତେଷୁ ଏ ବିକର୍ମ ଶାସ୍ତ୍ରରେ ବେଦରେ ଏଇସବୁ ବର୍ଣ୍ଣନା କରାଯାଇଛି ଏଇଟା କରିବା କଥା ନୁହଁ କର୍ମ କିଙ୍ଗ କର୍ମ କିଙ୍ଗ ଅକର୍ମ ଇତି କବୟ ଉପତ୍ର ମୋହିତା ତେଣୁ ଭଗବାନ କର୍ମ ବିଷୟରେ ଭଗବତ ଗୀତା ପ୍ରଥମ ଛଅଟି ଅଧ୍ୟାୟ ଏ କର୍ମଯୋଗ ବୋଲି କୁହାଯାଉଛି କର୍ମ ବିଷୟରେ ଭଗବାନ କହୁଛନ୍ତି କର୍ମଣି ଅବି ବୋଧବ୍ୟମ ବୋଧବ୍ୟଂ ଚ ବିକର୍ମଣ ଅକର୍ମଣ ସବୋଧବ୍ୟମ ଘନା କର୍ମଣ ଗତି କର୍ମର ଗତି ଯଦି କେତେ ଗଭୀର ତାକୁ ଭଗବାନ କହୁଛନ୍ତି ଆମେ ଜାଣିବା କଥା କର୍ମଣି ଅପି ବୋଧବ୍ୟମ କେଉଁଟା କର୍ମ ସେଇଟା ଜାଣିବା କଥା कर्मणि अपि बोधव्यम बोधव्यम च विकर्मण अकर्म विकर्म विकर्म तो जानवा कथा तीन प्रकार कर्म रही कर्म विकर्म एवं अकर्म ये प्रसंग गोटे कथा अच्छी आमर जो कहुए ओडार उत्कलमणि उपाधि दि जा गोपबंधु दास को उत्कलमणि दि जा सी ये भाव गोटे कथा कही कौन कही कर्म कौन मनुष्य जीवन नुहे नुह केवल वर्ष मास दिन दंड आम भावचे ये लोक ये वर्ष जीवन जापन कला किंतु गोपबंधु कहते ना यहाँ खाली वर्ष मास दिन दंड यहाँ मनुष्य जीवन नुह से कहते कर्मे जीए नर कर्म एका तार जीवन मानदंड सीए किभली भाव कर्म करा हूँ मानदंड भाव कहते कर्म एकता जीवन मानदंड किंतु आम श्री श्रीमंद गौरबंधु श्री महाराज यहाँ कहते गोटे लेक्चर में से कहते किभली भाव जन कर्म करमें कह उत्कलमणि गोपबंधु दास बहुत कौन ओडिशार बहुत प्रख्यात दिगला उत्कलमणि ज्वेल से मणि उत्कल से मणि किंतु आम शास्त्र दृष्टि जब देखा से कहना शास्त्र दृष्टि जब देख देखा तेल कौन हम तो कौन कह भगवान निजे कथा कह भागवत दशम स्कंद 84 अध्याय से कहते जो रही कुरुक्षेत्र गोटे सूर्य पराग समय मुनि ऋषि मैंने सब आबू बृंदावनवास मैंने जाती कौरव मैंने जाती पांडव मैंने जाती द्वारकु द्वारकावास मैंने भगवान कृष्ण जाती बलराम जाती 16108 राणी जाती सब से मिलन होता ये सब कथा दशम स्कंद 82 83 84 यनोटी अध्याय वर्णना कर सेठी मुनि ऋषि मान को भगवान यही उपदेश शिक्षा देखिए ये आमको भगवान शिक्षा दौंटी मत से शिक्षा दे कहते से कहते जे कौन ना कौन ये जो शरीर ये शरीर गोटे कौन ना ये गोटे तीन धातु तैयारी कौन से मैंने शरीर टाक भावती ये हूँ आत्मा जस्यात्म बुद्धि कुणपे त्रिधातु के शोधि कलत्रादिशुभम यदि जतीर्थ बुद्धि सरल न करीचि जनेशु अभिज्ञेशु सैव गोखर ताकर प्रकृत परिचय हूँ से मैंने गाभी ना गध ये कहते कौ मान को ना जस्यात्म बुद्धि कुणपे त्रिधातु के शोधि जे ये शरीरटा को गोटे कुणप भी कहुची गोटे खोल कवरिंग गोटे गोटे गोड़ी भाया गोड़ी त्रिधा ये तीनो धातु शरीर टी आयुर्वेद आप किसी रोग हो रोगर जो औषध यही तार प्रिंसिपल हूँ यहाँ आम शरीर तीनो धातु सृष्टि से धातु हूँ कौन कौन ना कफवात पित्त कफवात पित्त ये तीनोटी धातु ये शरीर सृष्टि तेणु से मैंने भाव औषध दिखती जहाँफल कि ये तीनोटी धातु समान परिमाण रे समान परिमाण जदि धातु तीनो रे शरीर मत सुस्थ रदि विषमता आसीगला कफ बढ़ीगला ठंडा हे कफ रोग हे भीत बढ़ीगला भीत कफवात पित्त कफवात पित्त 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 मान पित्त पित्त रोग हो हाँ भात वायु वायु रोग हम बढ़ीगले तेणु लोक मैंने यहाँ जानती ना से भावती इन हूँ शरीर जस्यात्म बुद्धि कोण पे त्रिधातु के शोधी तर बुद्धि हूँ ये भाव आउ टे जो मैंने उन्नत स्तर बुद्धि से भावती कौन ना कलत्र आदिशु कलत्र कहले पत्नी आदिशु कहले पिला छुआ इत्यादि एम शरीर संबंधी व्यक्ति को मोर व्यक्ति मोर निजर व्यक्ति कलत्र आदिशु भौम्य यदि आउ टे जो मैंने उन्नत स्तर से भावती जो भूमि आम जन्म नेलु से हूँ आम पूज्य भौम्य यदि ଏବଂ ଆଉ ଟିକେ ଯେଉଁମାନେ ଉନ୍ନତ ତାଙ୍କର ବୁଦ୍ଧି ରହିଛି ସେମାନେ ଭାବନ୍ତି କ'ଣ ନା କ'ଣ ଯତୀର୍ଥ ବୁଦ୍ଧି ସଲିଳେ ନ କରିଛି ତୀର୍ଥ ବୁଦ୍ଧି ସେମାନେ ସବୁ ତୀର୍ଥ ଯାଆନ୍ତି ତୀର୍ଥର ଉଦ୍ଦେଶ୍ୟ କ'ଣ ନା ନିକଟରେ ଥିବା ଜଳରେ ସ୍ନାନ କରିଦେଲେ ଏଇଟା ତୀର୍ଥ ହେଇଗଲା ଯେ ତୀର୍ଥ ବୁଦ୍ଧି ସଲିଳେ ନ କରିଛି ତେଣୁ ଭଗବାନ କହୁଛନ୍ତି ଜନିଷୁ ଅଭିଜ୍ଞେଷୁ ଲୋକମାନଙ୍କ ଭିତରେ ସିଏ ହୁଏତ ବହୁତ ଅଭିଜ୍ଞ ବ୍ୟକ୍ତି ବୋଲି ପରିଚିତ ହୋଇଥାଇପାରନ୍ତି ତାଙ୍କୁ ସମ୍ମାନ କରିଥାଇପାରନ୍ତି କିନ୍ତୁ ସ ଏବ ଗୋଖର ଭଗବାନ କହିଲେ ନାହିଁ ଖାଲି ଗୋଖର ବୋଲି ଏବ ଶବ୍ଦ ଲଗେଇଲେ ମାନେ ନିଶ୍ଚିନ୍ତ ଭାବରେ ସେମାନେ ଏଇ ପଶୁ ସ୍ତରରେ ଅଛନ୍ତି ତେଣୁ ଯେଉଁମାନେ ତଥାଗତ ଲୋକହିତକର କାର୍ଯ୍ୟ ସବୁ କରୁଛନ୍ତି କ'ଣ କରୁଛନ୍ତି ନା ଏ ଶରୀରର ଉପକାର କରୁଛନ୍ତି ଶରୀରର ଉପକାର କରୁଛନ୍ତି ଜଣେ ରୋଗରେ ପଡ଼ିଯାଇଛି ତାଙ୍କୁ ଔଷଧ ଦେବା ବା ଜଣଙ୍କର କ'ଣ ବିଭିନ୍ନ ପ୍ରକାର ସବୁ ଦାରିଦ୍ର ରହିଛି ସେ ଦାରିଦ୍ରକୁ କିଛି ଧନ ତାକୁ ପ୍ରଦାନ କରିବା ଜଣେ କ୍ଷୁଧିତ ଅଛନ୍ତି ତାଙ୍କୁ କିଛି ଖାଦ୍ୟ କିଛି ପ୍ରଦାନ କରିବା ଜଣେ ତୃଷାହାର୍ତ ଅଛନ୍ତି ତାଙ୍କୁ ଜଳ ପ୍ରଦାନ କରିବା ଖରାଦିନ ଆସିଲେ ବିଭିନ୍ନ ସ୍ଥାନରେ ଆପଣ ଦେଖିବେ ସବୁ ଜଳ ଛତ୍ର ସବୁ ହୋଇଥିବ ଜଳ ପ୍ରଦାନ କରିବେ କିନ୍ତୁ ଏଇଟା ହେଉଛି ଶରୀରର ସେବା ଆମେ କରୁଛେ ଶରୀରର ଉପକାର କରୁଛେ କିନ୍ତୁ ଏଇଟା ଆତ୍ମାର ଉପକାର ହେଉନାହିଁ ଏ ଶରୀରର ଉପକାର ହେଉଛି ତେଣୁ ଆମର ମହାପ୍ରଭୁ କହିଲେ ଭଗବାନ ଚୈତନ୍ୟ ମହାପ୍ରଭୁ କହିଲେ ମନୁଷ୍ୟ ଜନ୍ମ ଯଦି ପ୍ରାପ୍ତ ହୋଇଛି ମାନେ ମନୁଷ୍ୟ ଜନ୍ମ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ପରର ଉପକାର କରିବେ ସମସ୍ତ ଜୀବ ଆମେ ଦେଖିବେ ସମସ୍ତେ ଅନ୍ୟର ଉପକାର କରୁଛନ୍ତି ଯେତେବେଳେ ଭାଗବତମର ବର୍ଣ୍ଣନା କରାଯାଏ ଦଶମ ସ୍କନ୍ଧ 22 ଅଧ୍ୟାୟରେ ଭଗବାନ ତାଙ୍କର ସଖାମାନଙ୍କୁ କହୁଛନ୍ତି ସାଙ୍ଗ ବାଳକମାନଙ୍କୁ ଗୋଚାରଣ କରୁଥିଲା ବେଳେ ସେ କହୁଛନ୍ତି ଦେଖ ଅହୋ ଏଷା ବରଂ ଜନ୍ମ ଦେହିନାମ ଇହ ଦେଇଷୁ ପ୍ରାଣୈର ଅର୍ଥେ ଦିଆ ବାଚା ଶ୍ରେୟ ଆଚରଣ ସଦା ସେ ବୃକ୍ଷମାନଙ୍କୁ ଏଇସବୁ ଦୁଇଟା ଅଛି ଗୋଟେ ବୃକ୍ଷମାନଙ୍କୁ ଦେଖିକି କହୁଛନ୍ତି ଦେଖ ଏ ବୃକ୍ଷର କିଭଳି ଭାବରେ ସେ ଅନ୍ୟର ଉପକାର କରୁଛି ବୃକ୍ଷର ଛେଲିଠୁ ଆରମ୍ଭ କରିକିରି ସବୁକିଛି ଅନ୍ୟର ଉପକାର ଲାଗୁଛି ତେଣୁ ସେ ବୃକ୍ଷ କେତେ ଉପକାର କରୁଛି ଦେଖନ୍ତୁ ବୃକ୍ଷମାନଙ୍କ କଥା କହୁଛନ୍ତି ତେଣୁ ଭଗବାନ କହୁଛନ୍ତି ଇଏ ପ୍ରକୃତରେ ତାଙ୍କର ଜନ୍ମ ହେଉ ସାର୍ଥକ ପ୍ରାଣୈ ଅର୍ଥେଇ ଧିଆ ବାଚା ପ୍ରାଣ ପ୍ରଦାନ କରିକିରି ଅର୍ଥ ପ୍ରଦାନ କରିକିରି ବୁଦ୍ଧି ପ୍ରଦାନ କରିକିରି ବା ବଚନ ପ୍ରଦାନ କରିକିରି ଶ୍ରେୟ ଆଚରଣ ସଦା ଅନ୍ୟର ଶ୍ରେୟ ବା ଉପକାର କରିବା କଥା ତେଣୁ ଆମେ ଏ ଉଦାହରଣ ସବୁ ରହିଛି ଦଧିଚି ମୁନି ଜଣେ ଥିଲେ ଦଧିଚି ମୁନି ନିଜ ପ୍ରାଣକୁ ପ୍ରଦାନ କରିଦେଲେ ପ୍ରାଣ ପ୍ରଦାନ କରିଦେଲେ ଯେତେବେଳେ ଭାଗବତ ଷଷ୍ଠ ସ୍କନ୍ଧରେ କଥାଟି ରହିଛି ଯେତେବେଳେ ଦେବତାମାନଙ୍କର ଏଭଳି ଭାବରେ ସବୁ ଐଶ୍ୱର୍ଯ୍ୟ ରହିଛି ସେମାନେ ଐଶ୍ୱର୍ଯ୍ୟରେ ଅନ୍ଧ ହୋଇଯାଆନ୍ତି ବିଶେଷ ଭାବରେ ଇନ୍ଦ୍ରଙ୍କ କଥା କୁହାଯାଉଛି ଇନ୍ଦ୍ର ଦେବତାମାନଙ୍କ ରାଜା 33 କୋଟି ଦେବତା ଅଛନ୍ତି ତାଙ୍କର ରାଜା ହେଉଛନ୍ତି ଇନ୍ଦ୍ର ତେଣୁ ତାଙ୍କର କେତେ ଐଶ୍ୱର୍ଯ୍ୟ ରହିଛି ଗୋଟେ ଥର ସ୍ୱର୍ଗରେ ଅଳକାପୁରରେ ଅଳକା ନା ତାଙ୍କର କ'ଣ ସେ ରହିଛି ସ୍ୱର୍ଗପୁରରେ ଯେଉଁ ରହିଛି ସେଠି ସେଠି ସବୁ ଅପ୍ସରାମାନେ ନୃତ୍ୟ କରୁଛନ୍ତି ବହୁତ ଧନ ସମ୍ପତ୍ତି ସବୁ ରହିଛି ଇନ୍ଦ୍ର ଅନ୍ୟ ଦେବତାମାନେ ସବୁ ରହିଛନ୍ତି ସେ ଇନ୍ଦ୍ରଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି ଏହିଭଳି ଭାବରେ ଇନ୍ଦ୍ର ଐଶ୍ୱର୍ଯ୍ୟରେ ମଦମତ ହୋଇକି ରହିଛନ୍ତି ତାଙ୍କର ଗୁରୁ ଆସିଲେ ବୃହସ୍ପତି ଆସିଲେ ତେଣୁ ସିଏ ଗୁରୁଙ୍କୁ ଦେଖିକରି ମଧ୍ୟ ନ ଦେଖିଲା ଭଳି ରହିଗଲେ ଅନ୍ଧ ଭଳିଆ ରହିଗଲେ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ ନାହିଁ ତେଣୁ ଗୁରୁଦେବଙ୍କ ପାଇଁ ଆସନ ରହିଛି ଗୁରୁଦେବ ଆସିଲେ ସେଠି ବସନ୍ତି ତାଙ୍କ ସବୁ ତାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଏ କିନ୍ତୁ ଆଜି ଦେଖିଲେ ବୃହସ୍ପତି ଯେ ଇନ୍ଦ୍ର ଏଇଭଳି ଭାବରେ ମଦମତ ହୋଇକି ରହିଛି ତେଣୁ ସିଏ ଆଉ କିଛି କହିଲେ ନାହିଁ ଫେରିଗଲେ ଫେରିଗଲେ ନିଜର ଆଶ୍ରମକୁ ଗଲେ ନାହିଁ ସେ ଲୁଚିଗଲେ ତାପରେ କିଛି ସମୟ ପରେ ଇନ୍ଦ୍ରଙ୍କର ବୁଦ୍ଧି ଆସିଗଲା ଆରେ ଯେଉଁ ଆରେ ଭୁଲ ହୋଇଗଲା ଏଇଟା ଗୁରୁଦେବ ଆସିଲେ ମୁଁ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲି ନାହିଁ ଏଇଭଳି ଭାବରେ କିଛି କହିଲି ନାହିଁ ସେ ପଳେଇଗଲେ ତେଣୁ ତାଙ୍କର ଯେଉଁ ରହିଛନ୍ତି ଆଶ୍ରମକୁ ଧାଇଁଲେ ସବୁ ଦେବତାମାନେ ଧାଇଁଲେ କିନ୍ତୁ ଦେଖିଲା ବେଳକୁ ଆଶ୍ରମରେ ତାଙ୍କ ପତ୍ନୀ କହିଲେ ନା ଏଠିକି ଆସିନାହାନ୍ତି ତେଣୁ ଆଉ କେଉଁଠି ଖୋଜିଲେ ମିଳିଲେ ନାହିଁ ତେଣୁ ସାଙ୍ଗେ ସାଙ୍ଗେ ଅସୁରମାନଙ୍କର ଗୁରୁ ଯେଉଁ ଶୁକ୍ରାଚାର୍ଯ୍ୟ ଏ ଖବରଟି ପାଇଗଲେ ତେଣୁ ସେ ଅସୁରମାନଙ୍କୁ ଖବର ଦେଲେ ଯାହା ବର୍ତ୍ତମାନ ସେମାନେ ତାଙ୍କର ଗୁରୁ ନାହାନ୍ତି ବର୍ତ୍ତମାନ ଏହି ସମୟରେ ଚଢ଼ାଉ କର ତେଣୁ ଚଢ଼ାଉ ଆରମ୍ଭ କରିଦେ ଦେବଲୋକର ଉପରେ ତେଣୁ ଅସୁର ଦେବତାମାନେ ପରାଜିତ ହୋଇକିରି ସବୁ ପଳାୟନ କଲେ ତେଣୁ ବ୍ରହ୍ମାଙ୍କୁ ଯାଇ ପ୍ରାର୍ଥନା କଲେ, ପ୍ରଭୁ ଏଇଭଳି ଭାବରେ ଭୁଲ ହୋଇଗଲା। ତେଣୁ ବ୍ରହ୍ମା କହିଲେ ଯେ ତୁମେ ବର୍ତ୍ତମାନ ଏଇଭଳି ଭାବରେ କର। ସେହି ଦେବତାମାନଙ୍କ ଭିତରେ ଜଣେ ଦେବତା ଅଛନ୍ତି, ତାଙ୍କର ନାଁ ହେଉଛି ତୋଷ୍ଟା। ସେ ଇନ୍ଦ୍ରଙ୍କର ଭାଇ ତୋଷ୍ଟା, ତାଙ୍କର ପୁତ୍ର ହେଉଛନ୍ତି ବିଶ୍ୱରୂପ। ବିଶ୍ୱରୂପକୁ ତୁମେ କରିବ, ଗୁରୁ କରିବ, ଏବଂ ବିଶ୍ୱରୂପ କିଛି ଦୋଷ ରହିଛି ସେଇଟାକୁ ତୁମେ ଦେଖିବ ନାହିଁ, ସେ କିନ୍ତୁ ତୁମକୁ ସାହାଯ୍ୟ କରିବେ। ଏଇଭଳି ଭାବରେ କହିବାରୁ ସେ ତାଙ୍କୁ ଗୁରୁ କରିକିରି ଏସବୁ ତାଙ୍କୁ ଦେଲେ, ପ୍ରଦାନ କଲେ ନାରାୟଣ ମନ୍ତ୍ର, ନାରାୟଣ କବଚ। ଏ ନାରାୟଣ କବଚରେ ବହୁତ ମହାତ୍ମ୍ୟ ରହିଛି, ନାରାୟଣ କବଚ। ଏଇଭଳି ଭାବେ ନାରାୟଣ କବଚ ଦେଇକରି ସେମାନେ ବର୍ତ୍ତମାନ ଦେବତାମାନେ ପୁଣି ଅସୁରମାନଙ୍କୁ ପରାଜିତ କରିକିରି ସ୍ୱର୍ଗଲୋକକୁ ଅଧିକାର କଲେ। ତେଣୁ ଏଇଭଳି ଭାବରେ ତାଙ୍କର ଗୁରୁ ଯେଉଁ ରହିଛନ୍ତି ବିଶ୍ୱରୂପ, ସିଏ କିନ୍ତୁ କ'ଣ କହୁଥିଲେ, ତାଙ୍କର ପିତା ହେଉଛନ୍ତି ତୋଷ୍ଟା ଦେବତା, ତାଙ୍କ ମାତା ହେଉଛନ୍ତି ଜଣେ ଅସୁର, ଅସୁରୁଣୀ। ତେଣୁ ସିଏ ଦେବତାମାନଙ୍କ ପାଇଁ ଯଜ୍ଞ ପ୍ରଦାନ କରୁ, ଯଜ୍ଞ ଭାଗ ଦେଉଥିଲେ, ଏବଂ ଅସୁରମାନଙ୍କ ପାଇଁ ମଧ୍ୟ ଲୁଚେଇକିରି ଯଜ୍ଞ ଭାଗ ଦେଉଥିଲେ। ଏ କଥା ଯେତେବେଳେ ଇନ୍ଦ୍ର ଜାଣିଗଲେ, ତାଙ୍କର କ୍ରୋଧ ଆସିଗଲା, କ୍ରୋଧ ଆସିକରି ଭୁଲିଗଲେ, ବ୍ରହ୍ମାଙ୍କ କଥା ଭୁଲିଗଲେ। ତେଣୁ ଗଲେ ସିଧା ତାଙ୍କୁ ବେକକୁ କାଟିଦେଲେ, ତାଙ୍କ ଶିରଚ୍ଛେଦନ କରିଦେଲେ, ତାଙ୍କ ତିନୋଟି ମସ୍ତକ ଥିଲା। ଏଇସବୁ କଥା ସବୁ ରହିଛି, ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ତାଙ୍କୁ ହତ୍ୟା କରିଦେଲେ। ଯେତେବେଳେ ହତ୍ୟା କରିଦେଲେ, ସେହି ସମୟରେ ସେ ବିଶ୍ୱରୂପଙ୍କର ପିତା ତୋଷ୍ଟା ସେ ବହୁତ ଯଜ୍ଞ କଲେ। ଯଜ୍ଞ କଲେ କ'ଣ ନା, ଇନ୍ଦ୍ର ଶତ୍ରୁ ବିବର୍ଦ୍ଧସ୍ୱ। ଏଇଭଳି ଭାବରେ ଇନ୍ଦ୍ରଙ୍କର ଶତ୍ରୁ ଏଇ ଯଜ୍ଞରୁ ବୃଦ୍ଧି ଆସନ୍ତୁ, ଯଜ୍ଞରୁ ଉତ୍ପନ୍ନ ହୁଅନ୍ତୁ। ଏଇଭଳି ଭାବରେ ମନ୍ତ୍ର ପାଠ କରିକି ହବି ପ୍ରଦାନ କରୁଥିଲେ। କିନ୍ତୁ ଇଏ ଯେଉଁ ମନ୍ତ୍ର ପାଠ କରୁଥିଲେ, ସେ ମନ୍ତ୍ରରେ ଟିକେ ଭୁଲ ଉଚ୍ଚାରଣ ଭୁଲ ହୋଇଗଲା, ଉଚ୍ଚାରଣ ଭୁଲ ହୋଇଗଲା। ସେଥିପାଇଁ ସେଠୁ ଯିଏ ଆସିଲେ ସିଏ ହେଉଛନ୍ତି କ'ଣ, ତାଙ୍କ ନାଁ ହେଉଛି କ'ଣ ତାଙ୍କ ନାଁ, ବୃତ ବୃତରାସୁର, ବୃତରାସୁର। ଆଉ ଶୁଣିଲେ ନା, ଆଶୀର୍ବାଦ ସନ୍ଧିମଣି କହୁଥିଲେ ବୃତଙ୍କ ବିଷୟରେ, ବୃତରାସୁର। ସେ ଆସିଲେ ଏ ସବୁ ପୃଥିବୀକୁ ମାନେ ବିଶ୍ୱକୁ ଆବୃତ କରିଦେଲା ଭଳିଆ ରହିଲା, ତାଙ୍କୁ ଆବୃତ କରିଥିଲେ ବିଶ୍ୱ। ବୃତ ତାଙ୍କ ନାଁ ହେଲା ବୃତ। ଦେବତାମାନେ ଯେତେବେଳେ ତାଙ୍କ ସହିତ ଯୁଦ୍ଧ କରୁଥିଲେ, ଦେବତାମାନେ ସମସ୍ତେ ଏକ ସମୟରେ ତାଙ୍କର ସବୁ ଅସ୍ତ୍ରକୁ ଛାଡ଼ିଦେଲେ ତା ଉପରେ, ଭାବିଲେ ଇଏ କାଥରେ ମୃତ୍ୟୁବରଣ କରିବ। କିନ୍ତୁ ସେ ବୃତରାସୁର କ'ଣ କଲେ ନା, ସବୁ ଅସ୍ତ୍ରକୁ ଧରିକି ଗିଳିଦେଲେ, ଗିଳି ପକାଇଲେ, ସେ ଆଉ କିଛି ବାଟ ପାଇଲେ ନାହିଁ, ଭଗବାନଙ୍କ ଶରଣରେ ଗଲେ। ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ସ୍ତୁତି ସବୁ କରିଛନ୍ତି ଭାଗବତ ଷଷ୍ଠ ସ୍କନ୍ଧରେ, ଏସବୁ ସ୍ତୁତି। ଭଗବାନ ଆସି ପହଞ୍ଚିଗଲେ, ଭଗବାନ ଯେତେବେଳେ ଦେଖିଲେ, ଦେବତାମାନେ କହିଲେ ପ୍ରଭୁ ଏ ବୃତାସୁର କବଳରୁ ଆମକୁ ରକ୍ଷା କରନ୍ତୁ। ତେଣୁ ଭଗବାନ ତାଙ୍କୁ କହିଲେ ଯେ ତୁମେ ଦଧିଚି ମୁନିଙ୍କ ପାଖକୁ ଯାଅ। ଦଧିଚି ମୁନି ଜଣେ ଅଛନ୍ତି ଯିଏକି ବହୁତ ପ୍ରସିଦ୍ଧ ମୁନି, ସିଏ ତାଙ୍କ କଥା ବହୁତ କଥା ରହିଛି। ତେଣୁ ସିଏ ଦଧିଚି ମୁନି ଥରେ କ'ଣ ହେଇଥିଲା ନା, ସ୍ୱର୍ଗଲୋକରେ ସ୍ୱର୍ଗଲୋକରେ ଯେଉଁ ଦେବତାମାନେ ଅଛନ୍ତି, ତାଙ୍କ ଭିତରୁ ଦୁଇ ଜଣ ଦେବତା ଅଛନ୍ତି, ସେମାନେ ହେଉଛନ୍ତି ଅଶ୍ୱିନୀ କୁମାର, ଏ ଜାଆଁଳା ଭାଇ, ଜାଆଁଳା ଭାଇ ଦୁଇ ଜଣ ଅଶ୍ୱିନୀ କୁମାର, ଏମାନେ ହେଉଛନ୍ତି ତାଙ୍କର ଦେବତାମାନଙ୍କର ବୈଦ୍ୟ, ତାଙ୍କର ଡାକ୍ତର, ସିଏ ଦେବତାମାନଙ୍କ ବୈଦ୍ୟ। କିନ୍ତୁ ଦେବଲୋକରେ ଏଇ ଡାକ୍ତରମାନଙ୍କୁ ବହୁତ ନୀଚ ଦୃଷ୍ଟିରେ ଦେଖନ୍ତି, ଏମାନେ ଏତେ ଉନ୍ନତ ନୁହଁନ୍ତି, ଦେବତାମାନଙ୍କଠୁ ନୀଚ ସ୍ତରରେ ବୋଲି ଇନ୍ଦ୍ର ଭାବୁଥିଲେ। ଯାହା ବି ହଉ, ଏଇଭଳି ଭାବରେ ଏଇ ଯେଉଁ ଦୁଇ ଜଣ ରହିଛନ୍ତି ଅଶ୍ୱିନୀ କୁମାର, ଏଇ ଦୁଇ ଜଣ ଥରେ ଯାଇକି ଦଧିଚି ମୁନିଙ୍କୁ ଅନୁରୋଧ କଲେ, ଗୁରୁଦେବ ଆମକୁ ଟିକେ ବ୍ରହ୍ମ ମନ୍ତ୍ର, ବ୍ରହ୍ମ ଜ୍ଞାନ ପ୍ରଦାନ କରନ୍ତୁ, ବ୍ରହ୍ମ ଜ୍ଞାନ ପ୍ରଦାନ କରନ୍ତୁ। ଏଇଭଳିଆ ଯେତେବେଳେ କହିଲେ ଦଧିଚି ମୁନି କହିଲେ ଠିକ୍ ଅଛି, ମୁଁ ପ୍ରଦାନ କରିବି। କିନ୍ତୁ ଏ କଥା ଯେତେବେଳେ ଇନ୍ଦ୍ର ଶୁଣିଦେଲେ, ସେତେବେଳେ ଏହା ପୂର୍ବ ଘଟଣା, ଏଇଟା କହି ଆର ପ୍ରସଙ୍ଗ ରହିଛି, ସେଥିପାଇଁ ମୁଁ କହୁଛି ଏଇଟା। ଯେତେବେଳେ ଇନ୍ଦ୍ର ଶୁଣିଦେଲେ, ସେ ଆସି ମନା କରିଦେଲେ, ଦଧିଚି ମୁନି କହିଲେ ତୁମେ ତାଙ୍କୁ ଦେଇପାରିବ ନାହିଁ, ବ୍ରହ୍ମଜ୍ଞାନ ଦେଇପାରିବ ନାହିଁ, ସେମାନେ ନୀଚ ସ୍ତରରେ ଅଛନ୍ତି, ତାଙ୍କୁ ଦେବ ନାହିଁ। ଏଇଭଳିଆ ୱାର୍ଣ୍ଣିଂ ଦେଇକି ପଳେଇଗଲେ। ତେଣୁ କିନ୍ତୁ ଯେତେବେଳେ ଦଧିଚି ମୁନି ତାଙ୍କୁ କହିଦେଇଛନ୍ତି ବ୍ରହ୍ମଜ୍ଞାନ ଦେବେ ବୋଲି, ସେମାନେ ଯେଉଁ ନିର୍ଦ୍ଦିଷ୍ଟ ଦିନରେ ଆସି ପହଞ୍ଚିଗଲେ, ଦଧିଚି ମୁନି ତାଙ୍କୁ କହିଲେ ଏଇଭଳି ଭାବରେ ଘଟଣା ହେଇଛି। ତେଣୁ ସେ କହିଲେ ଠିକ୍ ଅଛି, ଆମେ ବ୍ୟବସ୍ଥା କରିଦେବୁ ତା ପାଇଁ। ସେ କ'ଣ କଲେ ନା ଦଧିଚି ମୁନିଙ୍କର ଶିରକୁ ଛେଦନ କରିକିରି ଗୋଟେ ଅଶ୍ୱର ଗୋଟେ ଘୋଡ଼ାର ଶିରକୁ ନେଇକି ଲଗେଇଦେଲେ ଅଶ୍ୱଶିରା ତାଙ୍କ ନାଁ ହେଇଥିଲା ଅଶ୍ୱଶିରା ଅଶ୍ୱଶିରା ଲଗେଇଦେଲେ ତେଣୁ ଅଶ୍ୱଶିର ଧାରଣ କରିକିରି ସେହି ବ୍ରହ୍ମଜ୍ଞାନ ପ୍ରଦାନ କଲେ ପ୍ରକୃତରେ ଆମର ଯେଉଁ ଜ୍ଞାନ ଯେଉଁ ବୁଦ୍ଧି ରହିଛି ଏ ମୁଣ୍ଡରେ ସେ ବୁଦ୍ଧି ନାହିଁ ମୁଣ୍ଡରେ ବୁଦ୍ଧି ନାହିଁ ସେଇଟା ବୈଜ୍ଞାନିକମାନେ ଭାବନ୍ତି କ'ଣ ନା ମସ୍ତକରେ ସେ ବୁଦ୍ଧି ସବୁ ରହିଛି କିନ୍ତୁ ପ୍ରକୃତରେ ମସ୍ତକରେ ନାହିଁ ଯଦି ମସ୍ତକରେ ଥାଆନ୍ତା ତାଙ୍କର ମସ୍ତକୁ ସେ କାଟିଦେଇଥିଲେ ଅସର ମସ୍ତକୁ ଧାରଣ ଲଗେଇଥିଲେ ସେ କେମିତି ସେ ଜ୍ଞାନ ଆସିଲା ବୁଦ୍ଧି ସବୁ ରହିଛି ହୃଦୟ ଭିତରେ ରହିଛି ଆତ୍ମାର ସବୁ ଏଇସବୁ ବୁଦ୍ଧି ରହିଛି ମନ ବୁଦ୍ଧି ଅହଙ୍କାର ଏସବୁ ଆତ୍ମାର ବୃତ୍ତି ଆତ୍ମାରେ ଆତ୍ମା ଯେଉଁ ରହିଛି ଏକ ଦଶ ହଜାର ଭାଗରୁ ଭାଗେ କେଶର ଅଗ୍ରର ଦଶ ହଜାର ଭାଗରୁ ଭାଗେ ଏ ଆତ୍ମାରେ ଏତେ ଶକ୍ତି ରହିଛି ତାହାର ମନ ତାହାର ବୁଦ୍ଧି ତାହାର ଅହଙ୍କାର ଏସବୁ ରହିଛି ଯାହା ହଉ ଏଇଭଳି ଭାବରେ ଇନ୍ଦ୍ର ଆସି ଦେଖିଲେ ମନା କରିବା ସତ୍ତ୍ୱେ ସେ ତାକୁ ଜ୍ଞାନ ଦେଉଛନ୍ତି ତାଙ୍କ ବେକକୁ କାଟିଦେଲେ କାଟିକି ପଳେଇଗଲେ କାଟିକି ପଳେଇଗଲା ପରେ ଅଶ୍ୱିନୀ କୁମାର ତାଙ୍କର ଅରିଜିନାଲ ମସ୍ତକୁ ଲଗେଇ ଦେଇଥିଲେ ତେଣୁ ତାଙ୍କର ନାମ ହେଇଥିଲା ଅଶ୍ୱଶିରା ଦଧିଙ୍କର ଦଧିଜୀଙ୍କର ଗୋଟେ ନାମ ହେଉଛି ଅଶ୍ୱଶିରା ତେଣୁ ଯେତେବେଳେ ଭଗବାନ ଯେତେବେଳେ କହିଲେ ଦେବତାମାନଙ୍କୁ ତୁମେ ଯାହ ସେଇ ଦଧିଚି ମୁନିଙ୍କୁ ତାଙ୍କୁ ମାଗିବ ତାଙ୍କର ପ୍ରାଣ ମାଗିବ ତେଣୁ ଇନ୍ଦ୍ର ସଙ୍କୋଚ ବୋଧ କରୁଛନ୍ତି ତାଙ୍କର ବେକ କାଟିଦେଇଥିଲେ ସେ ତେଣୁ ସେ କହିଲେ ଭଗବାନ ଜାଣିପାରିଲେ ଭଗବାନ କହିଲେ ତୁମେ ଅଶ୍ୱିନୀ କୁମାରଙ୍କୁ ନେଇକି ଯାଅ ସେ ତୁମକୁ ପ୍ରଦାନ କରିବେ ତେଣୁ ଦେବତାମାନେ ଯାଇକରି ଅଶ୍ୱିନୀ କୁମାରଙ୍କ ସହିତ ଯାଇକରି ଦଧି ଜୀବନକୁ ପ୍ରାର୍ଥନା କଲେ ଆପଣଙ୍କର ପ୍ରାଣ ଆମକୁ ଦିଅନ୍ତୁ କିଏ ପ୍ରାଣ ଦେବ ଏଇଭଳି ଭାବରେ ସବୁ ବହୁତ କଥା ରହିଛି ଯାହା ହଉ ସେ ପ୍ରାଣ ପ୍ରଦାନ କରିଦେଲେ ପ୍ରାଣ ପ୍ରଦାନ କରିଦେଲେ ତାଙ୍କର ଶରୀରର ଅସ୍ଥିରୁ ତିଆରି ହେଲା ବଜ୍ର ଏ ବଜ୍ରଟା ସେ ଦଧିଚିମୁନିଙ୍କ ଶରୀର ଅସ୍ଥିରୁ ତିଆରି ହେଇଛି ଦଧିଚିମୁନିଙ୍କ ଅସ୍ଥିରୁ ଏଇ ବଜ୍ର ତିଆରି ହେଇଛି ଭଗବତ ଗୀତାରେ ଭଗବାନ କହିଲେ କ'ଣ କ'ଣ ଅସ୍ତ୍ରମାନଙ୍କ ଭିତରେ ମୁଁ ବଜ୍ର ଆୟୁଧାନା ଅହଂ ବଜ୍ର ଆୟୁଧମାନଙ୍କ ଭିତରେ ମୁଁ ବଜ୍ର ଏ ଭଗବାନ ଗୋଟେ ବିଭୂତି ସେ ଦଧିଚିମୁନି ଏଇଭଳି ଭାବରେ ତାଙ୍କ ପ୍ରାଣକୁ ପ୍ରଦାନ କରିଦେଲେ ଏହିଭଳି ଭାବରେ ବହୁତ ଉଦାହରଣ ରହିଛି ଯେ କିଏ ପ୍ରାଣ ପ୍ରଦାନ କରୁଛନ୍ତି ପ୍ରାଣ ହିଁ କିଏ ଅର୍ଥ ପ୍ରଦାନ କରୁଛନ୍ତି କିଏ ବୁଦ୍ଧି ପ୍ରଦାନ କରୁଛନ୍ତି କିଏ ବଚନ ପ୍ରଦାନ କରୁଛନ୍ତି ଏହିଭଳି ଭାବରେ ଅନ୍ୟର ଉପକାର ପାଇଁ ସବୁ କରୁଛନ୍ତି ପ୍ରାଣ ହିଁ ଅର୍ଥେ ଧିଆ ବା ଆଶ୍ରୟ ଆଚରଣ ସଦା ତେଣୁ ଏହିଭଳି ଭାବରେ ତାଙ୍କର ଅସ୍ଥିରେ ବଜ୍ର ତିଆରି କରିକରି ସେ ପୁତ୍ରାସକୁ ବଧ କଲେ ଶ୍ରୀ ଶ୍ରୀ ସୀତାରାମ ଲୋକମାନ ମଣ୍ଡଳୀ କି ହେଇଯାଏ ତେଣୁ ଏ ଯେଉଁ ଉପକାର ଏ ଯେଉଁ ବିଭିନ୍ନ ପ୍ରକାର ଉପକାର ସବୁ ରହିଛି ଉପକାର ଭିତରେ ଶ୍ରେଷ୍ଠ ଉପକାର କେଉଁଟା ମହାପ୍ରଭୁ ସେଇଟା କହିଲେ ଯେ ବିଶେଷ ଭାବରେ ଭାରତବାସୀମାନଙ୍କୁ ସେ ଏଇ ଆମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସିଏ ଆମମାନଙ୍କୁ ଭାରତବାସୀମାନଙ୍କୁ ସେ କହୁଛନ୍ତି ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲ ଯାର ଜନ୍ମ ସାର୍ଥକ କରିକର ପର ଉପକାର ଯାହାର ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ବହୁତ ବଡ଼ ଭାଗ୍ୟବାନ ଭାଗବତ ପଞ୍ଚମ ସ୍କନ୍ଧରେ ଦେବତାମାନେ ସବୁ ସ୍ତୁତି କରିଛନ୍ତି ସେସବୁ କଥା ରହିଛି ତେଣୁ ସେ କହୁଛନ୍ତି ତୁମେ ନିଜ ଜନ୍ମକୁ ସାର୍ଥକ କରିକିରି ପର ଉପକାର କର ନିଜ ଜନ୍ମକୁ କେମିତି ସାର୍ଥକ କରିବ ନା ଏଇ କୃଷ୍ଣ ଚେତନାକୁ ଗ୍ରହଣ କରିବ କୃଷ୍ଣ ଚେତନାକୁ ଗ୍ରହଣ କରିକିରି ଖାଲି ନିଜେ ଭଗବତ ଧାମକୁ ଗଲେ ହେବ ନାହିଁ ଅନ୍ୟକୁ ମଧ୍ୟ ଭଗବତ ଧାମକୁ ଯିବା ପାଇଁ ସବୁ ସାହାଯ୍ୟ କର ଚେଷ୍ଟା କର ତାଙ୍କୁ ଉପକାର କର କେମିତି ଉପକାର କରିବା ଭଗବାନ ମହାପ୍ରଭୁ କହୁଛନ୍ତି ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ ଯାହାକୁ ଦେଖିବା ତାଙ୍କୁ ଏଇ ଭଗବାନ କଥା କୁହାଯିବ ଆମେ ଏଇ ଭଗବାନ କଥା କହୁଛେ ଏ ଭଗବାନ କଥା ଏଇଠି ଫେସବୁକ୍ ମାଧ୍ୟମରେ ଯେଉଁମାନେ ଶୁଣିବେ ତାଙ୍କର ଉପକାର ହେବ ଏ ପ୍ରକୃତ ଉପକାର ଯାହାରେ ଦେଖ ତାହାରେ କହ କୃଷ୍ଣ ଉପଦେଶ ତେଣୁ ଆମେ କହିବା ପ୍ରଭୁ ଆମର ଏତେ ତ ନାହିଁ ଜ୍ଞାନ ନାହିଁ ଭଗବାନ ବିଷୟରେ ଭଗବାନ କହୁଛନ୍ତି ଆମର ଆଜ୍ଞା ମୁଁ ତୁମକୁ ଆଜ୍ଞା ଦେଲି ଆମର ଆଜ୍ଞା ଗୁରୁ ହେଇଆ ତାର ଏଇ ଦେଶ ତୁମେ ତୁମର ନିଜ ଦେଶକୁ ଉଦ୍ଧାର କର ଏଇଭଳି ଭାବରେ ଗୁରୁ ହେଇକିରି ଅନ୍ୟର ଉପକାର କର ତେଣୁ ଇଏ ହେଉଛି ପ୍ରକୃତ ଉପକାର ଯେଉଁମାନେ ଏଇ ଭଗବାନ କଥା ପ୍ରଚାର କରନ୍ତି ସେଇଟା ହେଉଛି ଶ୍ରେଷ୍ଠ ଉପକାର ତେଣୁ ଇଏ ଯେଉଁ ରହିଛନ୍ତି ଲୋକମାନେ ଜାଣନ୍ତି ନାହିଁ କ'ଣ କର୍ମ କ'ଣ ଅକର୍ମ କେଉଁଟା ବିକର୍ମ ଏ ତିନୋଟି ଜିନିଷ ରହିଛି ଭଗବାନ ସେଥିପାଇଁ ଏସବୁ କହିଲେ କର୍ମଣୀୟ ବୋଧବ୍ୟମ୍ ବୋଧବ୍ୟଙ୍କ ବିକର୍ମଣ ଅକର୍ମଣ ସେ ବୋଧବ୍ୟମ୍ ଗହନା କର୍ମଣ ଗତି କର୍ମର ଗତି ହେଉଛି ବହୁତ ଗଭୀର। ତେଣୁ ଏଠି ଆମେ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏଇ ଯେଉଁ ଶ୍ଳୋକଟି ରହିଥିଲା ଏଇ ପ୍ରସଙ୍ଗରେ ଏଇ ସବୁ ପଏଣ୍ଟ ଆସିଲା। ଏ ଋଷଭ ଦେବ କହୁଛନ୍ତି ନୁହନଂ ପ୍ରମତଃ କୁରୁତେ ବିକର୍ମ, ପାଗଳ ଅବସ୍ଥାରେ ଲୋକମାନେ ଥିବାରୁ ବିଭିନ୍ନ ପ୍ରକାର ବିକର୍ମ କରୁଛନ୍ତି, ଏଇ ବ୍ରହ୍ମ ସମ୍ପତ୍ତି ହରଣ କରିବା ଏ ଗୋଟେ ବିକର୍ମ। ନୁହନଂ ପ୍ରମତଃ କୁରୁତେ ବିକର୍ମ ଯତ୍ ଇନ୍ଦ୍ରିୟ ପ୍ରୀତିର ଆପ୍ରଣତି, କାହିଁକି ସେମାନେ ବିକର୍ମ କରୁଛନ୍ତି ନା ନିଜର ଇନ୍ଦ୍ରିୟ ପ୍ରୀତି ପାଇଁ, ଇନ୍ଦ୍ରଙ୍କୁ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ବିକର୍ମ କରିବା ପାଇଁ ମଧ୍ୟ ପଶ୍ଚାତପଦ ହେଉନାହାନ୍ତି। ତେଣୁ ଭଗବାନ କହୁଛନ୍ତି ଋଷଭଦେବ ନ ସାଧୁ ମନି, ସେମାନେ ପ୍ରକୃତରେ ପ୍ରକୃତ ସାଧୁ ବ୍ୟକ୍ତି ନୁହନ୍ତି। ସେମାନେ ଯଦି ଆତ୍ମନୟମ ଅସନ ବି କ୍ଲେଶତା ସୁଧା, ସେମାନେ ଗୋଟେ ଶରୀର ପ୍ରାପ୍ତ ହୋଇଛନ୍ତି, ଯଦି ଯାହା କଲେ ବି କ୍ଲେଶ ପ୍ରାପ୍ତ ହେବେ, ଦୁଃଖ ପ୍ରାପ୍ତ ହେବେ। ତେଣୁ ଇନ୍ଦ୍ରିୟମାନଙ୍କୁ ସୁଖ ପ୍ରଦାନ କରିକି ଏଇଭଳି ଭାବରେ କାହିଁକି ଜଣେ ବିକର୍ମ କରିବ? ଏଇଭଳି ଭାବରେ ବିଭିନ୍ନ ପ୍ରକାର କର୍ମ ଅକର୍ମ ବିକର୍ମ ବିଭିନ୍ନ ପ୍ରକାର କଥା ରହିଛି, କିନ୍ତୁ ଆମର ସମୟ ହୋଇଗଲାଣି ଆମେ ସଂକ୍ଷେପରେ କହିଲେ। ତେଣୁ ଏଠି କୁହାଯାଉଛି ଏ ଭଗବାନ କହୁଛନ୍ତି, ଭଗବାନ ନିଜେ ଶିକ୍ଷା ଦେଉଛନ୍ତି ଯାଦବମାନଙ୍କୁ ଏବଂ ଅନ୍ୟମାନଙ୍କୁ, ବିଶେଷ ଭାବରେ ଆମମାନଙ୍କୁ ଭଗବାନ ଶିକ୍ଷା ଆମମାନଙ୍କ ପାଇଁ ମାନବ ସମାଜ ପାଇଁ ଉଦ୍ଦିଷ୍ଟ। ଭଗବାନ ଜ୍ଞାନ ଦେଇଛନ୍ତି, ଭଗବାନ କଥାକୁ ଯଦି ନ ମାନିବା ଆମର କେମିତି ମଙ୍ଗଳ ହେବ? ଆମର ମଙ୍ଗଳ ହେବା ପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଆମେ ଯଦି ଭଗବାନ ସେ ଲୋକମାନେ ତ ଅଛନ୍ତି କହିବେ ଭଗବାନ କେହି ନାହାନ୍ତି, ଭଗବାନ କେହି ନାହାନ୍ତି, ଏ ନାସ୍ତିକ ବ୍ୟକ୍ତି ସବୁ ରହିଛନ୍ତି। ତାର କଥା ଦେଖ ଦେଖ ଆମର ମଙ୍ଗଳ ପାଇଁ କେମିତି ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ସାଧୁ ଶାସ୍ତ୍ର ଗୁରୁ ଏବଂ ନିଜେ ମଧ୍ୟ ଆସୁଛନ୍ତି, ତାଙ୍କର ଆନନ୍ଦ ଧାମରୁ ସେ ଦୁଃଖମୟ ଧାମକୁ ଆସୁଛନ୍ତି। ଅବଶ୍ୟ ଦୁଃଖମୟ ଧାମକୁ ଆସିଲେ ଯେ ସେ ଦୁଃଖରେ ରହିବେ ତାହା ନୁହଁ, ସେ ଯେଉଁଠୁ ରହିଲେ ସେ ଆନନ୍ଦମୟ ସିଏ, କିନ୍ତୁ ଆମମାନଙ୍କ ପାଇଁ ସେ ଆସୁଛନ୍ତି। ଏହି ପ୍ରସଙ୍ଗରେ ଗୋଟେ କଥା ଅଛି, ଆକବର ଆପଣମାନେ ଜାଣିଥିବେ, ଆକବରଙ୍କର ଜଣେ ଥିଲେ ତାଙ୍କର ମନ୍ତ୍ରୀ ବିଦୂଷକ, ଏ ହେଉଛନ୍ତି ବୀରବଲ। ତେଣୁ ଆକବର ସେ କହିବେ ତୁମର ଭଗବାନ କାହିଁକି ଭୌତିକ ଜଗତକୁ ଆସୁଛନ୍ତି, ତାଙ୍କର ଧାମ ରହିଛି ସେ କାହିଁକି ଭୌତିକ ଜଗତକୁ ଆସୁଛନ୍ତି, ସେଇଟା ବିଶ୍ୱାସ କରିପାରୁନଥିଲେ। ତେଣୁ ବୀରବଲ ଗୋଟେ ସମୟରେ ବ୍ୟବସ୍ଥା କଲେ, ଗୋଟେ ନୌକା ବିହାର ସେଠୁ ଯମୁନା ନଦୀ ରହିଛି ସେଠୁ ନୌକା ବିହାର ହେଉଛି, ନୌକା ବିହାରରେ ସେ ଗୋଟେ ବ୍ୟବସ୍ଥା କଲେ। ଆକବରଙ୍କର ଗୋଟେ ଛୋଟ ପିଲାଟେ ଥିଲା, ଛୋଟ ପୁଅଟେ ଥିଲା, ତାରି ଏକ୍ଜାକ୍ଟଲି ତାରି ଭଳିଆ ଗୋଟେ ମୂର୍ତ୍ତି ତିଆରି କରିଦେଲେ, ମୂର୍ତ୍ତି ତିଆରି କରିକି ନେଇକି ଯାଇକି ଗଲେ। ତେଣୁ ଆକବର ଯେତେବେଳେ ଯାଉଛନ୍ତି ମନ୍ତ୍ରୀମାନଙ୍କ ସହିତ ଏମାନେ ସବୁ ରହିଛନ୍ତି, ଏଇ ଆକବରଙ୍କୁ ଦେଖେଇକି ବୀରବଲ କ'ଣ କଲେ ନା ତାଙ୍କ ପୁଅକୁ ପକେଇଦେଲେ ପାଣିରେ। ଯେତେବେଳେ ଆକବର ଦେଖିଲେ ମୋ ପୁଅ ପଡ଼ିଗଲା ପାଣିରେ କହିକି ଡେଇଁଲେ, ପାଣିକୁ ଡେଇଁଲେ। ତେଣୁ ଯେତେବେଳେ ଦେଖିଲେ ସେ ପାଣିରେ ପ୍ରକୃତରେ ତାଙ୍କ ପୁଅ ପଡ଼ିନାହିଁ, ପୁଅର ଗୋଟେ ଛବି ଗୋଟେ ପ୍ରତିମୂର୍ତ୍ତି କରିକି ପକେଇ ଦେଇଥିଲେ। ବୀରବଲଙ୍କ ଉପରେ ସେ ବହୁତ କୌତୁହଳ ପ୍ରକାଶ କଲେ, ତୁମ ସହିତ ଥଟ୍ଟା କରିବାକୁ ଏଇଭଳି ଭାବ ତୁମ ମୋର ସହିତ ଥଟ୍ଟା କରିବ ରାଜାଙ୍କ ସହିତ। ତେଣୁ ବୀରବଲ କହିଲେ ଯାହାପନା ଆପଣ ଯେଉଁ କହୁଥିଲେ ଯେ ଆପଣଙ୍କ ଭଗବାନ କାହିଁକି ଆସୁଛନ୍ତି ଭୌତିକ ଜଗତକୁ, ସେହିଭଳି ଭାବରେ ଆପଣ କାହିଁକି ପାଣିକୁ ଡେଇଁଲେ? ଆପଣ ତ ଏଠି ସବୁ ବହୁତ କର୍ମଚାରୀ ସବୁ ରହିଛନ୍ତି, ଯାହାକୁ ଆଜ୍ଞା ଦେଇଥାନ୍ତେ ସେମାନେ ସବୁ ଉଦ୍ଧାର କରିପାରନ୍ତେ, ଆପଣ କାହିଁ ନିଜେ ଡେଇଁ ପଡ଼ିଲେ? ସେହିଭଳି ଭାବରେ ଭଗବାନ ଆମେ ସବୁ ତାଙ୍କର ଅଂଶ। ଆଜିର ନା ଗତକାଲିର ଥିଲା ପ୍ରଭୁପାଦଙ୍କ ବାଣୀ ଥିଲା ସେଇଟା, ଆମେ ଆମର ଯଦି ଗୋଟେ ଆଙ୍ଗୁଠିରେ ଆମର ଗୋଟେ ଶରୀରର ଗୋଟେ ଆଙ୍ଗୁଠି ଯଦି ରେ କିଛି ପେନ୍ ହେଲା ଆମେ କେତେ କଷ୍ଟ ପାଉଛେ, ସେଇଭଳି ଭାବରେ ଆମେ ଭଗବାନଙ୍କର ଅଂଶ। ତେଣୁ ଆମେ ଏଇଭଳି ଭାବରେ ଦୁଃଖ କଷ୍ଟ ରହୁଛେ, ଭଗବାନ କେମିତି ଆନନ୍ଦରେ ରହିବେ? ଭଗବାନ ତ ଆମ ପାଇଁ ଚିନ୍ତା କରୁଛନ୍ତି, କେମିତି ଆମେ ଆନନ୍ଦ ପ୍ରାପ୍ତ ହେବା ସେଥିପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି। ତେଣୁ ଆମେ ସବୁବେଳେ କୃଷ୍ଣ ଚେତନଶୀଳ ହେଲେ ଆମେ ଭଗବାନ ଆମେ ନିଜେ ଆନନ୍ଦରେ ରହିବା, ଭଗବାନ ମଧ୍ୟ ଆନନ୍ଦ ପ୍ରଦାନ କରିବା। ଏ ବାଣୀଟି ଥିଲା ଗତକାଲି ପ୍ରଭୁପାଦ ମହାରାଜଙ୍କର। ତେଣୁ ଏହିଭଳି ଭାବରେ ଯେଉଁ ରହିଛନ୍ତି ମନୁଷ୍ୟମାନେ ରହିଛନ୍ତି, ପ୍ରକୃତି ଜାଣିପାରୁନାହାନ୍ତି କ'ଣ କର୍ମ କ'ଣ ଅକର୍ମ କ'ଣ ବିକର୍ମ, ବ୍ରାହ୍ମଣର ସମ୍ପତ୍ତିକୁ ହରଣ କରୁଛନ୍ତି। ଭଗବାନ ଆମ ପାଇଁ ଏହିସବୁ ଜ୍ଞାନ ଦେଇଛନ୍ତି, ଶିକ୍ଷା ପ୍ରଦାନ କରିଛନ୍ତି। ତେଣୁ ଏଠି କହୁଛନ୍ତି 39 ନମ୍ବର ଶ୍ଳୋକ, ସୋ ଦତ୍ତାଂ ପର ଦତ୍ତାଂ, ବା ନିଜେ ସେହି ତାଙ୍କୁ ସମ୍ପତ୍ତି ଦେଇପାରନ୍ତି ବା ଅନ୍ୟ କିଏ ତାଙ୍କୁ ସେ ସମ୍ପତ୍ତି ଦେଇପାରନ୍ତି, କିନ୍ତୁ ସେଇଟାକୁ ଯଦି ବ୍ରହ୍ମ ବୃତ୍ତିଂ ହରେଚ୍ଛେଦ, ବ୍ରହ୍ମର ବୃତ୍ତି ବ୍ରାହ୍ମଣର ବୃତ୍ତି ସେଇଟା, ମାନେ ଜଣେ କିଛି ଗାଭୀ ଦେଇଛନ୍ତି, ଯେମିତି ଗାଭୀକୁ ଇଏ ହେଇଗଲା ଭୁଲରେ ଦେଇଦେଲେ ସେଥିପାଇଁ ଏସବୁ ଦୁଃଖ ଭୋଗିଲେ ନା, ସେହି ପ୍ରସଙ୍ଗରେ ଭଗବାନ ଏଇ ଜ୍ଞାନ ଦେଉଛନ୍ତି, ଶିକ୍ଷା ଦେଉଛନ୍ତି, ବା କିଏ ଜଣଙ୍କୁ ତାଙ୍କୁ ଜଣଙ୍କୁ ଜମି ଦେଇଛନ୍ତି କିନ୍ତୁ ସେ ଜମି କିଛି ନେଇଗଲେ, ଏଇସବୁ କରିବା ଦ୍ୱାରା କ'ଣ ହେଉଛି, ହରେ ଚ ଜ ହରେ ମାନେ ହରଣ କରନ୍ତି ଯେଉଁମାନେ, ଚ ଚ ଶବ୍ଦରେ ମଧ୍ୟ ଆହୁରି ଅନେକ କଥା ସବୁ ରହିଛି, ଏଇଭଳି ଭାବରେ ଯେଉଁମାନେ କରନ୍ତି ଷଷ୍ଠୀ ବର୍ଷ ସହସ୍ରାଣୀ, 60,000 ବର୍ଷ ଧରିକି ଷଷ୍ଠୀ ବର୍ଷ ସହସ୍ରାଣୀ, ବିଷ୍ଠାୟାଂ ଜାୟତେ କୃମି, ବିଷ୍ଠାୟାଂ ମାନେ ବିଷ୍ଠାର କୃମି, ବିଷ୍ଠାର କୃମି ଗୋଟେ ଏଭଳି ଯିବ, ତାକୁ ଯଦି ବିଷ୍ଠାରେ ସେ ରହୁଛି ଆପଣ ଚିନ୍ତା କରିବେ ଏଭଳି ଏଭଳି କଦର୍ଯ୍ୟ ସ୍ଥାନରେ ରହିଛି, ଆଉ ଗୋଟେ ଭଲ ସ୍ଥାନକୁ ନେଇଯିବା, ଗୋଟେ ପବିତ୍ର ସ୍ଥାନକୁ ନେଇଯିବା, ନା ସେ ସେଇଠିକି ଆସିବ, ବିଷ୍ଠାର କୃମି ହେଉଛି, ଭଗବାନ ଏଭଳି ଭାବେ ବ୍ୟବସ୍ଥା କରିଛନ୍ତି, ଯାହାକୁ ଯାହାର ସ୍ୱଭାବ ସେଇଭଳି ଭାବରେ ସେ ବିଷ୍ଠାରେ ଆନନ୍ଦ ପ୍ରାପ୍ତ ହେଉଛି, କୃମି ବିଷ୍ଠାରେ ରହିଲେ ମଧ୍ୟ ସିଏ ବିଷ୍ଠା ଦେଖିକରି ଘୃଣା କରୁଛି ତାହା ନୁହଁ, ବିଷ୍ଠାରେ ସେ ଆନନ୍ଦ ଆନନ୍ଦ ପ୍ରାପ୍ତ ହେଉଛି, ବିଷ୍ଠାରୁ ଯଦି କୃମିକୁ ଆମେ କାଢ଼ିଦେବା ତାହେଲେ ସିଏ ପୁଣି ଚାହିଁବ ବିଷ୍ଠାକୁ ଯିବା ପାଇଁ, ଏଭଳି ଭାବରେ ଭଗବାନ ସେ ବ୍ୟବସ୍ଥା କରିଛନ୍ତି, ଆମର ଏଇ ଯେଉଁ କୁହନ୍ତି ଏଇଟା କୁହନ୍ତି ନେଚର ବା ଆମର ସେ ସ୍ୱଭାବ, ଏଇଭଳି ଭାବରେ ଭଗବାନ କରିଛନ୍ତି, ଯିଏ ଯେଉଁଠି ଶରୀର ପ୍ରାପ୍ତ ହେଲା ସେ ସେଇ ଶରୀରରେ ରହିବ, ସେଇ ଶରୀରର ତାହାର ଯେଉଁ ଖାଦ୍ୟ ସେଇଟା ସେ ଖାଇବ, ତାହାର ପରିବେଶ ସେଇ ପରିବେଶ ତାକୁ ଭଲ ଲାଗିବ, ଏସବୁ କଥା ରହିଛି, ଯାହା ହେଉ କିନ୍ତୁ ଆମେ ଜାଣୁଛେ ପ୍ରକୃତରେ ସେଇଟା ସୁନ୍ଦର ପରିବେଶ ନୁହଁ, ଗୋଟେ ଘୃଣ୍ୟ ପରିବେଶରେ ସେ ରହୁଛି, ତେଣୁ ଏ ଶ୍ଳୋକରେ ଆଚାର୍ଯ୍ୟମାନେ କହୁଛନ୍ତି ଯେ କ'ଣ ଯେ କିଂ ବକ୍ତ ହରଣା ଦୁର୍ଗତି ରୀତି ତତ୍ ବାଞ୍ଛାପି ଜନ୍ମଦ୍ୱୟେ କ'ଣ ଦୁଃଖଂ ସ୍ୟାତ୍ ଇତ୍ୟାହ, ଆମେ ଯେଉଁ ପୂର୍ବରୁ ଶୁଣୁଥିଲେ ସେ କିଭଳି ଭାବରେ କୁମ୍ଭୀ ପାକ ନର୍କରେ ସେ ପାକ ହେବେ, ଏ ଗତକାଲି ଶୁଣୁଥିଲେ, ଶନିବାର ଦିନ ଶୁଣୁଥିଲେ ତାଙ୍କୁ ସବୁ ଦଣ୍ଡ ଦିଆଯିବ, ଏବଂ ତାପରେ ପୁଣି 60,000 ବର୍ଷ ଧରିକି ସେମାନେ ଏ ବିଷ୍ଠାର କୃମି ହେବେ 60,000 ବର୍ଷ ଧରିକି, ଏବେ ଏତିକିରେ ସରିବନି, ଆହୁରି ସବୁ ରହିଛି, ଏସବୁ କହିବେ ଭଗବାନ କହିବେ ତାର କ'ଣ ସବୁ ଫଳ ରହିଛି, ଷଷ୍ଠୀ ବର୍ଷ ସହସ୍ରାଣୀ ଏଇ ଯେଉଁ ତାପରେ ପୁଣି ମୋତେ କୁହାଯିବ କ'ଣ ସବୁ ରହିଛି ତାର ଫଳ, ପର ସମ୍ପତ୍ତି ବିଶେଷ ଭାବରେ ବ୍ରାହ୍ମଣର ସମ୍ପତ୍ତି ହରଣ କଲେ ଏଇଭଳି ଭାବରେ ସବୁ ରହିଛି, ଏଇଭଳି ଭାବରେ ଭୋଗ କରିବାକୁ ପଡ଼ିବ, ତେଣୁ ଆମର କଥାକୁ ବିଶ୍ରାମ ଦେବା, 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକିରି